ആകാശവാണി. ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ. ମୁଖ୍ୟ ସମ୍ବାଦ, ଦ୍ୱିପାକ୍ଷିକ ବାଣିଜ୍ୟକୁ ଆସନ୍ତା 5 ବର୍ଷ ମଧ୍ୟରେ 20 ବିଲିୟନ୍ ଡଲାରକୁ ବୃଦ୍ଧି କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ଭାରତ ଓ ବ୍ରାଜିଲ୍. ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେଲା 10ଟି ବୁଝାମଣାପତ୍ର. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ. ଆସାମର କଚୁଟୋଲିଠାରେ 10ମ ଆସାମ ପୁଲିସ ବାଟାଲିୟନ୍ର ନୂତନ କ୍ୟାମ୍ପସର ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଏବଂ ଭାରତ ଅଷ୍ଟ୍ରେଲିଆ ମହିଳା T20 ତିନିଟିକିଆ କ୍ରିକେଟ୍ ସିରିଜ୍କୁ 2-1 ଅକ୍ତିଆର କଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଦା ସିଲ୍ଭାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ନେଇ ବ୍ୟାପକ ଆଲୋଚନା କରିଛନ୍ତି. ବୈଦେଶିକ ମନ୍ତ୍ରଣାଳୟ କହିଛି ବାଣିଜ୍ୟ, ଶକ୍ତି, ପ୍ରତିରକ୍ଷା, କୃଷି, ଜଳବାୟୁ ପରିବର୍ତ୍ତନ, ପ୍ରଯୁକ୍ତି ବିଦ୍ୟା, କୃତ୍ରିମ ବୁଦ୍ଧିମତା, ସେମି କଣ୍ଡକ୍ଟର, ବିରଳ ଖଣିଜ ପଦାର୍ଥ ଏବଂ ଦକ୍ଷିଣ ବିଶ୍ୱ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଏକ ସମାବେଶୀ ଏବଂ ବହୁପକ୍ଷୀୟ ଚିନ୍ତାଧାରା ଆଧାରରେ ସହଭାଗିତା ନେଇ ଉଭୟ ଦେଶ ସେମାନଙ୍କ ଦୃଷ୍ଟିକୋଣକୁ ପୁନଃ ପ୍ରତିପାଦନ କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ ଜରୁରୀ ସଂସ୍କାର ନେଇ ଉଭୟ ଦେଶ ଆହ୍ୱାନ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ବିରଳ ଖଣିଜ, ଡିଜିଟାଲ ସହଯୋଗ, ପାରମ୍ପରିକ ଜ୍ଞାନର ଆଦାନ ପ୍ରଦାନ, ସ୍ୱାସ୍ଥ୍ୟ, ଏମ୍ଏସ୍ଏମ୍ଇ, ଉଦ୍ୟୋଗ ଏବଂ ଗଣଯୋଗାଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ମୋଟ 10ଟି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ 20 ବିଲିୟନ୍ ଡଲାରରୁ ଅଧିକ କରିବାକୁ ଉଭୟ ପକ୍ଷ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ବୈଠକ ପରେ ମିଳିତ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ରାଷ୍ଟ୍ରପତି ଲୁଲାଙ୍କ ନେତୃତ୍ୱରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ହୋଇଛି, ଭାରତ ବ୍ରାଜିଲ ବାଣିଜ୍ୟ ବିଶ୍ୱାସର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
भारत का सबसे बड़ा ट्रेड पार्टनर है। हम आने वाले 5 वर्षों में द्विपक्षीय व्यापार को 20 बिलियन डॉलर के भी आगे ले जाने के लिए प्रतिबद्ध है। हमारा व्यापार केवल आंकड़ा नहीं, विश्वास का प्रतिबिंब है।
ପ୍ରଧାନମନ୍ତ୍ରୀ କହିଛନ୍ତି ବ୍ରାଜିଲରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ବିକାଶ ପାଇଁ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଉପରେ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି। ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ କେବଳ ଉଭୟ ଦେଶ ନୁହେଁ ବରଂ ଦକ୍ଷିଣ ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଟେକ୍ନୋଲୋଜି ଓ ଇନୋଭେସନ କେ କ୍ଷେତ୍ର ମେ ହମାରା ସହଯୋଗ ଦୋନୋ ଦେଶୋ କେ ସାଥ ସାଥ ପୁରେ ଗ୍ଲୋବାଲ ସାଉଥ କେ ଲିଏ ମହତ୍ତ୍ୱ ରଖତା ହୈ। मुझे खुशी है कि हम ब्राजील में डिजिटल पब्लिक इंफ्रास्ट्रक्चर के लिए सेंटर ऑफ एक्सेलेंस बनाने पर काम कर रहे हैं। आर्टिफिशियल इंटेलिजेंस, सुपर कंप्यूटर, सेमी कंडक्टर्स और ब्लॉकचेन जैसे क्षेत्रों में अपने सहयोग को भी हम प्राथमिकता दे रहे हैं।
ଶ୍ରୀ ମୋଦି କହିଛନ୍ତି ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଏଥିରେ ସଂଶ୍ଲିଷ୍ଟ ବ୍ୟକ୍ତିବିଶେଷ ମାନବତାର ଶତ୍ରୁ ବୋଲି ଉଭୟ ଭାରତ ଓ ବ୍ରାଜିଲ ସହମତ। ସାମ୍ପ୍ରତିକ ସମୟର ଆହ୍ୱାନଗୁଡ଼ିକୁ ମୁକାବିଲା ଦିଗରେ ବିଶ୍ୱ ପ୍ରତିଷ୍ଠାନଗୁଡ଼ିକର ସଂସ୍କାର ଅତ୍ୟନ୍ତ ଜରୁରୀ ବୋଲି ଉଭୟ ଦେଶ ଏକମତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଲୁଲାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଶ୍ରୀ ଲୁଲା ରାଜଘାଟ ଗସ୍ତ କରି ବାପୁଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ନୂଆଦିଲ୍ଲୀ ଘୋଷଣାନାମା ଗୃହୀତ ହୋଇଛି। କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ବିଶ୍ୱ ସହଯୋଗ ନେଇ ଏହା ଏକ ଉଲ୍ଲେଖନୀୟ ନିଷ୍ପତ୍ତି। ନୂଆଦିଲ୍ଲୀ ଘୋଷଣାନାମାକୁ ମୋଟ 88 ଦେଶ ଓ ଆନ୍ତର୍ଜାତିକ ସଂଗଠନ ଅନୁମୋଦନ କରିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ମଙ୍ଗଳ ଉଦ୍ଦେଶ୍ୟରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ବିଶ୍ୱସ୍ତରୀୟ ବ୍ୟାପକ ସହମତିକୁ ଏହା ପ୍ରତିଫଳନ କରୁଛି। ଗତକାଲି ଶେଷ ହୋଇଥିବା ଏହି ଶିଖର ସମ୍ମିଳନୀରେ ସମଗ୍ର ବିଶ୍ୱରୁ ବହୁ ରାଷ୍ଟ୍ର ତଥା ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ସର୍ବଜନ ହିତାୟ, ସର୍ବଜନ ସୁଖାୟ ନୀତି ଆଧାରରେ ଏହି ଘୋଷଣାନାମା ମାନବ ଜାତିର ସୁଫଳ ନେଇ ଏଆଇର ଉପଯୋଗକୁ ଦର୍ଶାଉଛି। ମାନବ, ପୃଥିବୀ ଏବଂ ବିକାଶ ଆଧାରିତ 3 ସୂତ୍ର ଉପରେ ସମ୍ମିଳନୀରେ ଯୋଗ ଦେଇଥିବା ରାଷ୍ଟ୍ର ଏବଂ ସଂଗଠନଗୁଡ଼ିକ ସହମତି ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଚାଲିଥିବା ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭା ପ୍ରଦର୍ଶନ ଆଜି ଉଦ୍ଯାପିତ ହେଉଛି। 100ରୁ ଅଧିକ ଦେଶର ପ୍ରତିନିଧି, ନବସୃଜନକାରୀ ଉଦ୍ୟୋଗୀ ଏବଂ ନୀତି ନିର୍ଦ୍ଧାରକ ଏଥିରେ ଏକତ୍ରିତ ହୋଇଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ପ୍ରଦର୍ଶନୀକୁ 5 ଲକ୍ଷରୁ ଅଧିକ ଲୋକ ପରିଦର୍ଶନ କରିଛନ୍ତି। ପ୍ରଦର୍ଶନୀ ଅବସରରେ ବିଭିନ୍ନ ଆଲୋଚନା ଏବଂ କର୍ମଶାଳା ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଭାସୀ ମାଧ୍ୟମରେ ଉତ୍ତରପ୍ରଦେଶ ଯମୁନା ଏକ୍ସପ୍ରେସ୍ୱେ ଶିଳ୍ପ ବିକାଶ ପ୍ରାଧିକରଣରେ ଏସ୍ସିଏଲ୍ ଫକ୍ସନ୍ ମିଳିତ ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତି। ଆଭାସୀ ମାଧ୍ୟମରେ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଉତ୍ତରପ୍ରଦେଶରେ ଏସ୍ସିଏଲ୍ ଫକ୍ସନ୍ ସେମିକଣ୍ଡକ୍ଟର ପ୍ରକଳ୍ପ ପ୍ରତିଷ୍ଠା ଦେଶର ପ୍ରଯୁକ୍ତି ବିଦ୍ୟା ଆତ୍ମନିର୍ଭରଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବିଶ୍ୱ ଚିପ୍ ଇକୋସିଷ୍ଟମରେ ଭାରତର ସ୍ଥିତିକୁ ଏହା ଅଧିକ ସୁଦୃଢ଼ କରିବ। ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏକ ଶକ୍ତି କେନ୍ଦ୍ର ଭାବେ ଉଭା ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 11:15 ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶ ଏବଂ ବିଦେଶର ଲୋକଙ୍କ ସହ ଭାବ ବିନିମୟ କରିବେ। ଏହା ହେଉଛି ମାସିକ ରେଡିଓ କାର୍ଯ୍ୟକ୍ରମର 131ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ନ୍ୟୁଜ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ପ୍ରସାରିତ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ଆସାମର କାମରୂପ ମେଟ୍ରୋ ଜିଲ୍ଲା ଅନ୍ତର୍ଗତ କଚୁଟୋଲିଠାରେ 10ମ ଆସାମ ପୁଲିସ୍ ବାଟାଲିୟନ୍ର ନୂତନ କ୍ୟାମ୍ପସ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶିଳାନ୍ୟାସ କରିଛନ୍ତି। 260 କୋଟିରୁ ଅଧିକ ଟଙ୍କା ଏହି କ୍ୟାମ୍ପସ୍ ନିର୍ମାଣ ପାଇଁ ଅଟକଳ କରାଯାଇଛି। ଏହି ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଆସାମ ପାଇଁ 15 ଲକ୍ଷ କୋଟିରୁ ଅଧିକ ଟଙ୍କା ଆବଣ୍ଟନ କରାଯାଇଛି। 5 ବର୍ଷ ମଧ୍ୟରେ ଆସାମ ଭାରତର ଶିଳ୍ପ କେନ୍ଦ୍ର ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପାଣ୍ଠି ଆବଣ୍ଟନ କରିଥିବା ଉପରେ ସେ ଆଲୋକପାତ କରିଛନ୍ତି।
ଆସାମ କେ ଅନ୍ଦର ମୋଦୀ ଜୀ ନେ 15 ଲକ୍ଷ କରୋଡ କେ ବିକାଶ କେ କାମ କରା ହେ। ବିଶ୍ୱ କେ ବଡେ ବଡେ ବ୍ରିଜ, ରୋଡ, ରେଲୱେ, ଏୟାରପୋର୍ଟ ହର କ୍ଷେତ୍ର ମେଁ ଆସାମ କୁ ବିସ୍ତୃତ କିୟା। ବହୁତ ଲୁକ୍ରେଟିଭ ଆକର୍ଷକ ଔଦ୍ୟୋଗିକ ନୀତି ଲାକର ଅଗଲେ 5 ସାଲ ମେଁ ଆସାମ ପୂର୍ବୋତ୍ତର କା ଇଣ୍ଡଷ୍ଟ୍ରିଆଲ ହବ ବନ୍ନେ ଯା ରହା ହୈ।
ଛତିଶଗଡ଼ରେ ଭୋଟର ତାଲିକାର ବ୍ୟାପକ ସଂଶୋଧନ ପରେ ନୂଆ ତାଲିକା ଆଜି ପ୍ରକାଶ ପାଇଛି। ସଂଶୋଧିତ ଭୋଟର ତାଲିକାରେ 1,87,30,914 ଜଣ ଭୋଟର ପଞ୍ଜୀକୃତ ହୋଇଛନ୍ତି। ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଛତିଶଗଡ଼ରେ ଗତ ଅକ୍ଟୋବର ମାସ 27 ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ସଂଶୋଧନ ପ୍ରକ୍ରିୟାରେ ପ୍ରାୟ 25 ଲକ୍ଷ ଭୋଟର ବାଦ ପଡ଼ିଛନ୍ତି। ଡ୍ରାଫ୍ଟ ତାଲିକା ପ୍ରକାଶ ପରେ ଆପତ୍ତି ଅଭିଯୋଗର ବିଚାର କରାଯାଇ ତାଲିକାରେ ପ୍ରାୟ 2,35,000 ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି। ତାଲିକାରୁ ବାଦ ପଡ଼ିଥିବା କିମ୍ବା ତଥ୍ୟ ତ୍ରୁଟିପୂର୍ଣ୍ଣ ଥିବା ଭୋଟରମାନେ ନିର୍ଦ୍ଧାରିତ ଫର୍ମରେ ପୁଣି ଦରଖାସ୍ତ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଅଷ୍ଟ୍ରେଲିଆର ଆଡିଲେଡ୍ ଓଭାଲ୍ ଷ୍ଟାଡିୟମ୍ଠାରେ ଆଜି ଖେଳାଯାଇଥିବା ଭାରତ ଅଷ୍ଟ୍ରେଲିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍ରେ ଭାରତ 17 ରନ୍ରେ ବିଜୟୀ ହୋଇଛି। ସିରିଜ୍ର ଏହି ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 176 ରନ୍ ସଂଗ୍ରହ କରିଥିଲା। ସ୍ଥିତି ମାନ୍ଧାନା 55 ବଲ୍ରୁ 82 ରନ୍ ସଂଗ୍ରହ କରିଥିଲେ। 177 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ 9 ୱିକେଟ୍ ବିନିମୟରେ 169 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ସହ ଭାରତ ସିରିଜ୍କୁ 2-1 ଅକ୍ତିଆର କରିଛି। ଆଇସିସି ଟି20 ପୁରୁଷ ବର୍ଗ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜିଠାରୁ ସୁପର 8 ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହୋଇଛି। ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର୍ ପ୍ରେମଦାସ ଷ୍ଟାଡିୟମ୍ଠାରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ପାକିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ଅହମ୍ମଦାବାଦଠାରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦ୍ୱିପାକ୍ଷିକ ବାଣିଜ୍ୟକୁ ଆସନ୍ତା 5 ବର୍ଷ ମଧ୍ୟରେ $20 ବିଲିୟନ୍ ବୃଦ୍ଧି କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ଭାରତ ଓ ବ୍ରାଜିଲ। ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେଲା 10ଟି ବୁଝାମଣାପତ୍ର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ଏବଂ ଭାରତ ଅଷ୍ଟ୍ରେଲିଆ ମହିଳା ଟି20 ତିନିଟିକିଆ କ୍ରିକେଟ୍ ସିରିଜ୍କୁ 2-1 ଅକ୍ତିଆର କଲା ଭାରତ। ସମ୍ବାଦ ଶେଷ ହେଲା।